ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ରାଜ୍ୟ ସରକାର ଗୋଟିଏ ନୂଆ କମିଟି ଗଠନ କରିଛନ୍ତି। ହାଇକୋର୍ଟର ଆଘର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି। ତାଙ୍କ ସହିତ ଏହି କମିଟିଟି 16 ଜଣ ଭିନ୍ ଭିନ୍ ବର୍ଗର ବ୍ୟକ୍ତିବିଶେଷକୁ ରଖାଯାଇଥିବାର ରାଜ୍ୟ ଆଇନ ବିଭାଗର ବିଜ୍ଞପ୍ତି ଜଣାପଡ଼ିଛି। ନୂଆ କମିଟି ରତ୍ନଭଣ୍ଡାରର ଗନ୍ତି କାମର ଅନୁଧ୍ୟାନ କରବା, ଆଇବାକାଲ କମିଟିର ବୈଠକ ବସ୍ବା ଆର୍ ରତ୍ନଭଣ୍ଡାର ଖୋଲବାର ବିଷୟଟି ନିଷ୍ପତ୍ତି ନିଆଯିବା ବୋଲିକରି ଜଣାପଡ଼ିଛି। ଏ ବାବଦେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରତ୍ନଭଣ୍ଡାର ବାବଦେ ରାଜ୍ୟବାସୀଙ୍କର ବହୁତ ଆଶ ରହିଛି। ଏ କମିଟିର ଦେଖରେଖି ରତ୍ନଭଣ୍ଡାର ଖୋଲାଯିବା ବୋଲିକରି ସେ କହିଛନ୍ତି। ଗୃହ ଆର୍ ନଗର ଉନ୍ନୟନ ବିଭାଗ ତରଫରୁ ଦିଆଯାଉଥିବାର ଆଉ 5ଟା ସେବାକେ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ 2012 ସାମିଲ କରିଛନ୍ତି। ଏତାକେ କାର୍ଯ୍ୟକାରୀ କରବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂଆ 5ଟା ସେବା ଭିତରେ ବିଲ୍ଡିଂ ପ୍ଲାନ୍ ବଦଲାବାର ଆର୍ ସଂଯୋଗ ସଂଶୋଧନ ଲାଗି ଅନୁମତି ମିଳିବା, ଏତାର୍ ଲାଗି 10ରୁ 30 ଦିନ ସମୟ ସୀମା ଧାର୍ଯ୍ୟ କରାଯାଇଛି। ହେନ୍ତା ବିଲ୍ଡିଂ ପ୍ଲାନ୍କେ ଫେରଘାଏ ବୈଧ କରବାର ଲାଗି ଅନୁମତି ସମୟ 7 ଦିନ ରଖାଯାଇଛି। ଆବେଦନର 7 ଦିନ ଭିତରେ ପ୍ଲିନ୍ଥ ଅନୁମୋଦନ ମିଳିବା, ଏତାର୍ ସହିତ ଟ୍ରେଡ୍ ଲାଇସେନ୍ସର ପ୍ରୋଭିଜନାଲ ସାର୍ଟିଫିକେଟ୍ ଆବେଦନର ଗୋଟିଏ ଦିନେ ମିଳିବା, ଟ୍ରେଡ୍ ଲାଇସେନ୍ସର ଫାଇନାଲ ସାର୍ଟିଫିକେଟ୍ ଲାଗି 30 ଦିନ ସମୟ ରଖାଯାଇଛି। ଏସବୁ ସେବାକେ ଖୁବ୍ ଜଲ୍ଦି ବିଜ୍ଞାପିତ କରାଯାଇକରି ଲୋକକୁ ଧାର୍ଯ୍ୟ ସମୟ ଭିତରେ ସେବା ଯୋଗାଇ ଦିଆଯିବା ବୋଲିକରି ସୂଚନା ମିଳିଛି। ରାଜ୍ୟର ଚାଷୀମାନେ ଏତକର 1 ଟଙ୍କା ପ୍ରିମିୟମ୍ ଥି ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ପାଇବେ। ସମବାୟ ବିଭାଗ ତରଫରୁ ଏହି ବାବଦେ ଗଲାକାଲି ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଚିଠିଟି କୁହାଯାଇଛି ଯେ ଋଣ ନେଇଥିବା ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପଞ୍ଜିକରଣ କରବାରକେ ପଡ଼ବା। ହେନ୍ତା 1 ଲକ୍ଷ ଟଙ୍କା ତକ ଫସଲ ଋଣ ଉପରେ ଚାଷୀମାନଙ୍କୁ ସୁଧ ଦେବାରକେ ନାଇଁ ପଡ଼େ। 1ରୁ 3 ଲକ୍ଷ ଟଙ୍କା ତକ ଋଣ ଉପରେ 2% ସୁଧ ଦେବାରକେ ହେବା। ଚଳିତି ଖରିଫ୍ ଋତୁନୁ ରାଜ୍ୟ ସରକାର ଚାଷୀମାନଙ୍କୁ 11,000 କୋଟି ଟଙ୍କା ଋଣ ଯୋଗାବେ। ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ ଜିଲ୍ଲା ସ୍ତରନୁ ଫସଲ ଋଣ ବିତରଣ ଲାଗି ସୀମା ଧାର୍ଯ୍ୟ କରାଯାଇଛି। ଏନ ଜଣାଇ ଦିଆଯାଇପାରେ ଯେ ଗଲାବଛର ଖରିଫ୍ ଋତୁନୁ 9,718,04,00,000 ଫସଲ ଋଣ 18,98,648 ଜଣ ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା। ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଆର୍ ସଶକ୍ତିକରଣ ମନ୍ତ୍ରଣାଳୟ ଦିବ୍ୟାଙ୍ଗ ଜନ ସଶକ୍ତିକରଣ ବିଭାଗ ତରଫରୁ ଆଜିଠାନୁ ଆଇବା 11 ତାରିଖ ତକ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ପରିସରନୁ ଦିବ୍ୟ କଳା ମେଳା ଅନୁଷ୍ଠିତ ହେବା। ଦିବ୍ୟାଙ୍ଗ ଉଦ୍ୟୋଗୀଙ୍କର କାରିଗରୀ ଆଉ ଉତ୍ପାଦକେ ତହକାବାର ଲାଗି ମେଳା ଆୟୋଜନ କରାଯାଉଛି। ମେଳାଥି ଭିନ୍ ଭିନ୍ ରାଜ୍ୟର ଦିବ୍ୟାଙ୍ଗ କାରିଗର ଆର୍ ଶିଳ୍ପୀମାନଙ୍କ ତରଫରୁ ସ୍ୱଦେଶୀ ଉତ୍ପାଦକେ ପ୍ରଦର୍ଶନ ଆର୍ ବିକ୍ରୟ ଭିଲ୍ କରାଯିବା। ଦିବ୍ୟାଙ୍ଗମାନଙ୍କର ସହାୟକ ଉପକରଣ ମୂଲ୍ୟାଙ୍କନ ଆର୍ ବାଣ୍ଟବାର ସହିତ ଦିବ୍ୟାଙ୍ଗ ଜନ ରୋଜଗାର ମେଳା ଭିଲ୍ କରାଯିବା। ଏହି ମେଳା ଦିନର 11ରୁ ସନ୍ଧ୍ୟାର 6 ବଜେ ତକ ଚାଲବା। ପୁରୀ ଶ୍ରୀମନ୍ଦିରନୁ ଆଜିଠାନୁ ଆଇବାକାଲି ତକ ଶ୍ରୀଜୀଉମାନଙ୍କର ସବୁଠାନୁ ବଡ଼ ବନକ ଲାଗି ନୀତି ହେବା। ଏଥିଲାଗି ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଗଲାକାଲି ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ଅଣସର ଘରେ ପହଞ୍ଚିଥିଲା। ବଡ଼ଦେଉଳକେ ଖଡ଼ି ବିଜେ ହେବାର ଉତ୍ରୁ ଶ୍ରୀମୁଖ ଶୃଙ୍ଗାର ପରବ ମୂଲ ହୋଇଛି। ଦୈତାପତି ଆର୍ ପତି ମହାପାତ୍ର ସେବକ ଆଜି ଶ୍ରୀନଅରକେ ଖଡ଼ି ପ୍ରସାଦ ବିଜେ କରିବେ ବୋଲିକରି ଜଣାପଡ଼ିଛି। ଶ୍ରୀଗୁଣ୍ଡିଚା ଦିନ ପୁରୀ ଶ୍ରୀମନ୍ଦିରକେ ସାଧାରଣ ଲୋକର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ଶ୍ରୀମନ୍ଦିରରୁ ନୀତି ସମ୍ପାଦନକେ ନଜରଥି ରଖିକରି ଶ୍ରୀଗୁଣ୍ଡିଚା ଯାତ୍ରା ଆଇବା ରବିବାର ଦିନ ଏହି କଟକଣା ଜାରି ରହିବା। ଏଥିଲାଗି ମୂଳ ପାଣ୍ଠିଦାତାମାନଙ୍କୁ ଭିଲ୍ ଏ ବଛର ଶ୍ରୀଗୁଣ୍ଡିଚା ପହଣ୍ଡି ଦର୍ଶନ ଟିକେଟ୍ ନାଇଁ ଦିଆଯାଇଥିବାର ଜଣାପଡ଼ିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଲାଗି ଏବେ 8 ତାରିଖ ସୋମବାରକେ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏଥିଲାଗି ଏ ଦିନ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏମ୍ବିବିଏସ୍ ପାଠ୍ୟକ୍ରମ ଲାଗି ଓଡ଼ିଆ ପାଠ୍ୟପୁସ୍ତକ ତିଆରି କରବାରକେ ରାଜ୍ୟ ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ବିଭାଗ ତରଫରୁ ଗୋଟିଏ କମିଟି ଗଠନ କରାଯାଇଛି। କମିଟିଟି ଭିନ୍ ଭିନ୍ ସରକାରୀ ଡାକ୍ତରଖାନା ଆର୍ ମେଡିକାଲ କଲେଜର ବଛା ବଛା 22 ଜଣ ପ୍ରଫେସର ଆର୍ ଡାକ୍ତର ରହିଛନ୍ତି। ବିଶେଷଜ୍ଞ କମିଟି ଏମ୍ବିବିଏସ୍ ଲାଗି ରହିଥିବାର ବହିକେ ଚିହ୍ନଟ କରବେ, ଯେନ୍ଟାକି କମିଟି ତରଫରୁ ଓଡ଼ିଆ ଭାଷାଟି ଅନୁବାଦ କରାଯିବା। ଆଇବା ଶିକ୍ଷା ବଛରନୁ 1 କ୍ଲାସ୍ରୁ 8 କ୍ଲାସ୍ ତକ ଛାତ୍ରଛାତ୍ରୀମାନଙ୍କର ସ୍କୁଲ ୟୁନିଫର୍ମ ବଦଳିବା ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି। 1ରୁ 5 କ୍ଲାସ୍ ତକ ଛାତ୍ରୀମାନଙ୍କୁ ଦୁଇ ହଲ୍ ଫ୍ରକ୍ ଦିଆଯିବା। ଛଅ ନୁ ଆଠ କ୍ଲାସ୍ର ଛାତ୍ରୀମାନଙ୍କୁ ଦୁଇ ହଲ୍ ଲେଖା କମିଜ୍, ସାଲୱାର ଆଉ ଓଢ଼ଣୀ ଦିଆଯିବା। ଏ ବାବଦେ ଆଇବା ଶିକ୍ଷା ବଛର ଆଗରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହେବା। ହେଲେ ନୂଆ ୟୁନିଫର୍ମର ରଙ୍ଗ ବାବଦେ କିଛି ଜଣାନାହିଁ ପଡ଼ି। ଚଲତି ଶିକ୍ଷା ବଛରତି ୟୁନିଫର୍ମ ନାହିଁ ବଦଲେ, ଆଉ ଇ ମାସର ତିରିଶ ତାରିଖ ତକ୍ ୟୁନିଫର୍ମ ବାଣ୍ଟବାର ଲାଗି ପ୍ରାଧିକରଣ ତରଫୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।